ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟସଭା ଉପନିର୍ବାଚନଠି ନିର୍ଦ୍ୱନ୍ଦ୍ୱଧି ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀ ମମତା ମହାନ୍ତ। 300 ୟୁନିଟ୍ ତକ୍ ମାହାଲିଆ ବିଜୁଳି ଯୋଗାଣ ନେଇକରି ଇହାଦେ ତକ୍ ନାଇଁ ହେଇ କେନ୍ସି ଘୋଷଣା କହିଲେ ଶକ୍ତିମନ୍ତ୍ରୀ। ସାରା ରାଇଜେ ଉଷ୍ଣାକି ଆର୍ ଭକ୍ତିର ସହିତ ପାଳନ କରାଯାଉଛେ ନନ୍ଦୋତ୍ସବ। ଆଉର୍ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଲାଗି ଆଜି ବାହାରିଲା ଲଗନ। ବିଜେପି ପ୍ରାର୍ଥୀ ମମତା ମହାନ୍ତ ଓଡ଼ିଶାନୁ ରାଜ୍ୟସଭାକେ ବିନା ପ୍ରତିଦ୍ୱନ୍ଦ୍ୱିତାଥି ନିର୍ବାଚିତ ହୋଇଛନ୍। ନିର୍ବାଚିତ ହେଲା ଉତ୍ତରୁ ସେ ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ। ଓଡ଼ିଶାନ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ଲାଗି ମମତା ମହାନ୍ତଙ୍କ ସହିତ ଜଗନ୍ନାଥ ପ୍ରଧାନ ଭିଲ୍ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ହେଲେ ଜଗନ୍ନାଥ ପ୍ରଧାନ ପ୍ରାର୍ଥୀପତ୍ର ଘୁଞ୍ଚି ନେବାରୁ ମମତା ମହାନ୍ତ ନିର୍ବାଚିତ ହୋଇଛନ୍। ସେ ବିଜେଡି ଟିକେଟ୍ଥି 2020 ଏପ୍ରିଲ୍ ମାସ ଆଗରୁ ରାଜ୍ୟସଭାକେ ନିର୍ବାଚିତ ହୋଇଥିଲେ, ପଛେ ସେ ବିଜେଡିନୁ ଇସ୍ତଫା ଦେଇଥିଲେ। 300 ୟୁନିଟ୍ ତକ୍ ମାହାଲିଆ ବିଜୁଳି ବ୍ୟବସ୍ଥା ନେଇକରି କେନ୍ସି ଘୋଷଣା ନାଇଁ କରାଯାଇ ବୋଲି ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଫଟିକ୍ କରିଛନ୍। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ କେନ୍ଦ୍ରୀୟ ଯୋଜନା ଅଧୀନଥି ଛାତ ଉପରେ ସୋଲାର ପାୱାର ସ୍ଥାପନା କରୁଥିବା ଘରମାନଙ୍କୁ 300 ୟୁନିଟ୍ ତକ୍ ବିଲ୍ ଦେବାରକେ ନାଇଁ ପଡ଼େ। ଏ ବାବଦେ କେନ୍ଦ୍ର ସରକାର 3 କିଲୋୱାଟ୍ ସୋଲାର ପେନେଲ୍ ସ୍ଥାପନାର ଲାଗି 78,000 ଟଙ୍କା ରିହାତି ଦେଉଛନ୍। ଏହି ପ୍ରକଳ୍ପ ଜରିଏ ମାସକ 300 ୟୁନିଟ୍ନୁ ଅୟତ୍କା ବିଜୁଳି ଉତ୍ପାଦିତ ହୋଇପାରବା, ଏଥିଲାଗି ଉପଭୋକ୍ତା ଲାଭବାନ ହେବେ ବୋଲି ସେ କହିଛନ୍। ବରଗଡ଼ ଜିଲ୍ଲାର ମାହାଲିଆ ବିଜୁଳି ଶକ୍ତି ଯୋଗାଣ ଆଧାରଥି ଉପଭୋକ୍ତା ବିଜୁଳି ମିଟର ବାହାର କରିଦେଉଥିବାର ଜଣାପଡ଼ିଛି ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। ହେଲେ ଏନ୍ତା ମିଛ ପ୍ରଚାରଥି ବିଶ୍ୱାସ ନାଇଁ କରବାର ଲାଗି ସେ ପରାମର୍ଶ ଦେଇଛନ୍। ସେ କହିଛନ୍ ଯେ ତାଲିମ ନାଇଁ ପାଇଥିବା ଲୋକର ଦ୍ୱାରା କରାଉଥିବା ଇନ୍ତା କାମ ବିପଦ ସୃଷ୍ଟି କରିପାରେ, ଇତାର ଦ୍ୱାରା ସୃଷ୍ଟି ସ୍ଥିତିର ଲାଗି ବିତରଣ କମ୍ପାନୀ ଦାୟୀ ନାଇଁ ରହନ୍ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। ମିଟର ବଦଲାବାର ଲାଗି ସ୍ୱୀକୃତିପ୍ରାପ୍ତ ବୈଷୟିକ କର୍ମଚାରୀଙ୍କ ସହାୟତା ନେବାରକେ ସେ କହିଛନ୍। ହେଲେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାହାଲିଆ ବିଜୁଳି ଯୋଜନା ସୁଯୋଗ ନେବାରକେ ସେ ଲୋକଙ୍କୁ କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ଭଲପୁର ଗସ୍ତି ଆସିଛନ୍। ସେ ଜିଲ୍ଲାର ଭିନ୍ ଭିନ୍ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଉତ୍ତରାଞ୍ଚଳ ଆଇଜି, ସମ୍ଭଲପୁର ଜିଲ୍ଲାପାଳ ଆଉ ଏସ୍ପି ଆଉ ଜାତୀୟ ରାଜପଥ ବିଭାଗର ଅଧିକାରୀମାନଙ୍କ ସାଙ୍ଗେ ଭିନ୍ ଭିନ୍ ବିଷୟଥି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ସମ୍ଭଲପୁର ଜିଲ୍ଲା କୁଚିଣ୍ଡା ସବ୍ଡିଭିଜନ ଗସ୍ତି ଯାଇଥିବା ବେଳେ ସେନ ସାଧାରଣ ନାଗରିକ ଆଉ କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ସ୍ୱାଗତ କରିଥିଲେ। ବିଧାନସଭା ଶୂନ୍ୟକାଳଥି ଆଜି ଆମ ଓଡ଼ିଶା ନବୀନ ଓଡ଼ିଶାକେ ନେଇକରି ଶାସକ ଆର୍ ବିରୋଧୀ ବିଜେଡି ଦଳର ସଦସ୍ୟମାନେ ପରସ୍କର ଉପରେ ଆରୋପ ପ୍ରତ୍ୟାରୋପ କରିଥିଲେ। ଏ ବିଷୟ ଉଠାଇକରି ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ କହିଥିଲେ ଯେ ରାଜ୍ୟର 314 ବ୍ଲକ୍ଥି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଅଧୀନଥି ତିଆରି କରାଯାଉଥିବା ପ୍ରକଳ୍ପ କାମମାନଙ୍କୁ ବନ୍ଦ କରିଦିଆଯାଇଛି, ଏନ୍ତାକି ନିର୍ମାଣ କାମ ସରିଥିବା ପ୍ରକଳ୍ପମାନଙ୍କର ବିଲ୍ ଟଙ୍କା ନାଇଁ ଦିଆଯିବାର। ଏହି ଯୋଜନାର କାର୍ଯ୍ୟକାରିତା ନେଇକରି ସରକାର ନିଷ୍ପଭି ଗ୍ରହଣ ନେବାରକେ ସେ ଦାବି କରିଥିଲେ। ଏତାର ପ୍ରତିଉତ୍ତରଥି ଶାସକ ଦଳର ସଦସ୍ୟ ମାନସ ଦତ୍ତ କହିଥିଲେ ଯେ ଏହି ଯୋଜନା ଅଧୀନଥି ବହୁତଟେ ହେରଫେର ହୋଇଥିବା ଜଣାପଡ଼ିଛେ, ଏନ୍ତାକି ବ୍ୟକ୍ତିଗତ ମାଲିକାନାଥି ଥିବାର ଘରକେ ଭିଲ୍ ଏହି ଯୋଜନା ଜରିଏ ରାସ୍ତା ସଂଯୋଗ କରାଇଛେ ବୋଲି ସେ କହିଥିଲେ। ପ୍ରକଳ୍ପର ସ୍ଥିତି ରିପୋର୍ଟ ନାଇଁ ଥାଇକରି ଟଙ୍କା ଦେବାରକେ ବାଧ୍ୟ କରାଯାଉଛେ, ଆଉ 5G ନାଁଥି ବହୁତଟେ ଅଯଥା ପ୍ରକଳ୍ପକେ ମାନ୍ୟତା ଦିଆଯାଉଥିଲା ବୋଲି ସେ କହିଥିଲେ। ଅନୁସୂଚିତ ଜାତି ଜନଜାତି ଆଉ ଅନ୍ୟାନ୍ୟ ପଛୁଆ ବର୍ଗକେ ଶିକ୍ଷା କ୍ଷେତ୍ରର ସମ୍ଭିଧାନଥି ଦିଆଯାଇଥିବା ସଂରକ୍ଷଣ ଆଉ ଜାତିଭିତ୍ତିକ ଜନଗଣନା ଦାବି ନେଇକରି ଆଜି ବିରୋଧୀ ଦଳର ସଦସ୍ୟମାନେ ବିଧାନସଭାଥି ଜବର କିର୍ଲାଗା କରିଥିଲେ, ଯେଉଁଥିଲାଗି ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବିରୋଧୀ ଦଳର କିର୍ଲାଗା ଲାଗି ପ୍ରଶ୍ନକାଳ ନାଇଁ ଚାଲିପାରି। ପ୍ରଶ୍ନକାଳ ମୂଲ ହେବାରକ୍ଷିନ୍ ବିରୋଧୀ ଦଳର ସଦସ୍ୟମାନେ ଦୁହି ବିଷୟକେ ନେଇକରି ଗୃହର ମଧ୍ୟଭାଗନ ପ୍ରତିବାଦ ମୂଲ କରିଥିଲେ। କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ଆଉ ବିଜେଡି ଅଧିରାଜ ପାଣିଗ୍ରାହୀ ବାଚସ୍ୱତିଙ୍କର ପୋଡିୟମ୍କେ ଚଢ଼ବାର ଲାଗି ଉଦ୍ୟମ କରିଥିଲେ। ବିଜେଡି ସଦସ୍ୟ ରୋମାଞ୍ଚ ରଞ୍ଜନ ବିଶ୍ୱାଲ ରିପୋର୍ଟରଙ୍କ ଟେବୁଲ୍ ଉପରେ ଚଢ଼ିକରି ସ୍ଲୋଗାନ ଦେଇଥିଲେ। ଏହି କିର୍ଲାଗା ଲାଗି ବାଚସ୍ୱତି ଗୃହକେ 10:45ରୁ 11:30 ତକ ମୁଲତବୀ ରଖିଥିଲେ। 11:30 ଫେରଘେ ଗୃହକାର୍ଯ୍ୟ ମୂଲ ହେବାରକ୍ଷିନ୍ ଅଚଳାବସ୍ଥା ଜାରି ରହିବାରୁ ବାଚସ୍ୱତି ଗୃହକେ 11:40ରୁ 11:50 ତକ ଆର୍ ଫେରଘାଏ 11:50ରୁ 12:05 ତକ ମୁଲତବୀ ରଖିଥିଲେ। ଶୂନ୍ୟକାଳୀନ ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ୱତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକରୁ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ଭଲପୁର କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିର ଆଇଷ୍ଠାନୁ ଆନନ୍ଦ ଉଲ୍ଲାସଥି ନନ୍ଦୋତ୍ସବ ମୂଲ ହୋଇଛେ। ମହାପ୍ରଭୁଙ୍କର ସକାଳ ଧୂପନୀତି ଶେଷ ହେବା ଋତୁରୁ ଦେବୀ ସୁଭଦ୍ରା ଆଉ ଦେବୀ ଲକ୍ଷ୍ମୀଙ୍କର ଷଠୀ ଏକାଦଶୀ ପୂଜା କରାଯିବା ସହିତ ସାତ ପାହାଚତି ବିଜୁଳି କନ୍ୟାକେ ମାରବାର ନୀତି ହୋଇଥିଲା। ଜଗମୋହନଠାରେ ଦୁଲିଧି ଝୁଲୁଥିବା ଶ୍ରୀକୃଷ୍ଣଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିବା ଲାଗି ଆଜି ସକାଳୁ ଭିଡ଼ ଜମାଇଛନ୍। ସମ୍ବଲପୁର ଜିଲ୍ଲାର ଗାଁ ନୁ ସହର ତକ ଆଜି ନନ୍ଦୋତ୍ସବ ପାଳନ କରାଯାଉଛି। ଭିନ୍ ଭିନ୍ ଗୁଡ଼ି ଆଉ ମଠ ସହିତ ରାଧାକୃଷ୍ଣ ମନ୍ଦିରମାନଙ୍କେ ନନ୍ଦୋତ୍ସବ ଉଲ୍ଗୁନେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ଭକ୍ତମାନେ ନନ୍ଦୋତ୍ସବର ଗୀତ ଗାଇକରି ପୂଜାଥି ସାମିଲ ହୋଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର, ଶ୍ୟାମସୁନ୍ଦର କୁଞ୍ଜ, ଶ୍ରୀ ଗୋପାଳଜୀଉ ମନ୍ଦିର, ସୈନନଗରୀ ଯୋଗେଶ୍ୱରୀ ପୀଠ ସହିତ ଭିନ୍ ଭିନ୍ ମଠ ଆର୍ ମନ୍ଦିରର ରୀତିନୀତି ଅନୁସାରେ ନନ୍ଦୋତ୍ସବ ହେଉଛି। କୃଷ୍ଣ ବଳରାମଙ୍କର ବିମାନ ଶୋଭାଯାତ୍ରା କରାଯାଇଛି। ସାରା ବୌଦ୍ଧ ଜିଲ୍ଲାର ଆଜି ରୀତିନୀତି ଅନୁସାରେ ନନ୍ଦୋତ୍ସବ ପାଳନ କରାଯାଉଛି। ବୌଦ୍ଧ ସହରର ମଦନ ମୋହନ ମନ୍ଦିର ସହିତ ଜିଲ୍ଲାନ ଥିବାର ମନ୍ଦିରମାନଙ୍କେ ଆଜି ଭକ୍ତମାନଙ୍କର ଜବର ସମାଗମ ଦେଖିବାକୁ ମିଳିଥିଲା। ରାଧାକୃଷ୍ଣଙ୍କର ଯୁଗଲମୂର୍ତ୍ତିକେ ବିମାନଥି ଧରିକରି ଶ୍ରଦ୍ଧାଳୁମାନେ ଭିନ୍ ଭିନ୍ ଜାଗାନ ସଂକୀର୍ତ୍ତନ ସହିତ ଗାଁ ପରିକ୍ରମା କରିଥିଲେ। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ ଲାଗି ଆଜି ଲଗନ ବାହାରିଛେ। ପରମ୍ପରା ଅନୁସାରେ ଆଜି ନନ୍ଦୋତ୍ସବ ଦିନ ସମ୍ବଲପୁର ସହରର ଝାଡ଼ୁଆପଡ଼ାନ ଥିବା ବ୍ରହ୍ମପୁରା ମନ୍ଦିରର ପଣ୍ଡିତମାନେ ଗୋଟିଏ ବୈଠକଟି ବସିକରି ଲଗନ ଧାରିଜ କରିଛନ୍। ମା' ସମଲେଶ୍ୱରୀଙ୍କର ରାଶି ନକ୍ଷତ୍ରକେ ନେଇକରି ଆଇବା ସେପ୍ଟେମ୍ବର ମାସ 8 ତାରିଖ ରବିବାର ଭୁଦୋ ମାସର ଉଜ୍ଜଲ ପଖର ପଞ୍ଚମୀ ତିଥିନ ନୂଆଖାଇ ପାଳନ କରାଯିବା ବୋଲି ପଣ୍ଡିତମାନେ ଲଗନ ବାହାର କରିଛନ୍। ସେଦିନର ସକାଳର 9:12 9:27 ଭିତରେ ମା' ସମଲେଶ୍ୱରୀଙ୍କର ନୂଆ ଚାଉଳ ଭୋଗ ଲଗାଯିବା। ତାପରେ ଲୋକମାନେ ତାଙ୍କର ଘରମାନଙ୍କେ ପରିବାର ସହିତ ମିଶିକରି ନୂଆ ଖାଇବେ। ଧାରିଜ ହୋଇଥିବା ଲଗ୍ନପତ୍ରକେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟର କର୍ମକର୍ତ୍ତା ଆଉ ମନ୍ଦିରର ପୂଜକ ସମଲେଙ୍କର ମନ୍ଦିର ପ୍ରଦାନ କରିଛନ୍। ନୂଆଖାଇ ଲାଗି ସୁବର୍ଣ୍ଣପୁର ଜିଲ୍ଲା ସହିତ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳ ଲାଗି ଆଜି ସୁବର୍ଣ୍ଣପୂର୍ଣ୍ଣ ଲଗନ ଥିର ହୋଇଛେ। ସୁବର୍ଣ୍ଣପୁର ରାଜବାଟୀ ଭିତର ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପଠାରେ ହୋଇଥିବା ପଣ୍ଡିତ ମହାସଭାନ ଆଇବା ସେପ୍ଟେମ୍ବର ମାସ 8 ତାରିଖ ରବିବାର ଦିନ ସକାଳର 9:23 9:37 ଭିତରେ ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କର ପାଖେ ନୂଆ ଚାଉଲ ଭୋଗ ଲଗାଯିବା। ତାର ଉତରୁ ସୁବର୍ଣ୍ଣପୁର ଆର୍ ବୌଦ୍ଧ ଜିଲ୍ଲାର କଣ୍ଟାମାଲ ପଞ୍ଚରା ଇଲାକାର ଲୋକେ ଦେବାଦେବୀଙ୍କର ପାଖେ ନବାନ୍ନ ସମର୍ପଣ କରିବେ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାମାନଙ୍କେ ଆଜି ଜିଲ୍ଲାପାଳ ଆର୍ ଏସ୍ପିମାନଙ୍କର ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ପଞ୍ଚାୟତ ସମିତି ସମ୍ମିଳନୀ ଗୃହଠାରେ ଜିଲ୍ଲା ପ୍ରଶାସନ ତରଫ ମିଳିତ ଅଭିଯୋଗ ଶୁଣାଣି କରାଯାଇଥିଲା। ଇନ 109 ଜଣ ଅଭିଯୋଗପତ୍ର ଦାଖଲ କରିଥିବା ବେଳେ 12 ଅଭିଯୋଗର ଶିବିରର ସମାଧାନ କରାଯାଇଥିଲା ବୋଲି ଜଣାପଡ଼ିଛି। ଶିବିରଥି 2 ଜଣ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଆର୍ ଜଣଙ୍କୁ ରେଡ୍କ୍ରସ୍ ପାଣ୍ଠିନୁ ସହାୟତା ମଞ୍ଜୁର କରାଯାଇଥିଲା। ବୌଦ୍ଧ ଜିଲ୍ଲା ଯୋଗିନ୍ଦ୍ରପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଆଜି ହୋଇଥିବା ମିଳିତ ଜନଶୁଣାଣିଥି 109 ଅଭିଯୋଗ ଆସିଥିବା 30 ଅଭିଯୋଗର ସେହିଠାରେ ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାର ବିନ୍କା ବ୍ଲକ ସମ୍ମିଳନୀ କକ୍ଷନ ହୋଇଥିବା ଅଭିଯୋଗ ଶୁଣାଣି ଶିବିରଥି 69 ଅଭିଯୋଗର ଶୁଣାଣି ହୋଇଥିଲା। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସମ୍ମିଳନୀ କକ୍ଷଠାରେ ଆଜି ହୋଇଥିବା ଜିଲ୍ଲାପାଳଙ୍କର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମଟି ଆସିଥିବାର ଆପତ୍ତି ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ରାଇଜେ ଏହାଦେ ତକ 2,768 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍। ସେତାର ଭିତରୁ ସୁନ୍ଦରଗଡ଼ନୁ 865 ଆଉ ଖୋର୍ଦ୍ଧାନୁ 837 ଜଣ ଅଛନ୍। ସେ କହିଛନ୍ତି ଯେ ଖୋର୍ଦ୍ଧା ଜିଲ୍ଲାର ଚିହ୍ନଟ ରୋଗୀମାନଙ୍କର ଭିତରେ ଭୁବନେଶ୍ୱରର 500 ଜଣ ଅଛନ୍। ଏହା ଦେତକ ସାରା ରାଇଜୁ 70,000 ଲୋକର ଡେଙ୍ଗୁ ପରୀକ୍ଷା ହୋଇଛେ ବୋଲି ଡାକ୍ତର ମିଶ୍ର କହିଛନ୍। ୟୁନିଫାଏଡ୍ ପେନ୍ସନ୍ ସ୍କିମ୍ ଅନୁସାରେ ରେଲୱାଇ କି କେନ୍ଦ୍ର ସରକାରଙ୍କର କେନ୍ସି କର୍ମଚାରୀ ଯଦି ଚାକିରିରେ କମ୍ସେ କମ୍ 10 ବରଷ ଚାକିରି କରିଥିବେ ସେମାନେ ପେନ୍ସନ୍ର ସୁବିଧା ପାଇବେ। ଯଦି 25 ବରଷ ଚାକିରି କରିଥିବେ ବେଲେ ଦରମାର 50% ପେନ୍ସନ୍ ପାଇବେ ବୋଲି ସମ୍ବଲପୁର ଅତିରିକ୍ତ ରେଲ୍ ମଣ୍ଡଳ ପ୍ରବନ୍ଧକ ଆନନ୍ଦ ସିଂ ଆଜି ଗୋଟିଏ ସାମ୍ବାଦିକ ସମ୍ମିଳନୀର ସୂଚନା ଦେଇଛନ୍। ହେନ୍ତା କର୍ମଚାରୀଙ୍କ ଦେହାନ୍ତ ହେଲେ ସାଙ୍ଗେ ସାଙ୍ଗେ 60% ପେନ୍ସନ୍ ସହିତ ଗୋଟିଏ ନିଶ୍ଚିତ ପରିବାର ପେନ୍ସନ୍ ଦିଆଯିବା। ସୁନିଶ୍ଚିତ ପେନ୍ସନ୍, ସୁନିଶ୍ଚିତ ପାରିବାରିକ ପେନ୍ସନ୍ ଆଉ ସର୍ବନିମ୍ନ ପେନ୍ସନ୍ ଉପରେ ମୁଦ୍ରାସ୍କୀତି ସୂଚକାଙ୍କ ସୁବିଧା ଦେବାର ବ୍ୟବସ୍ଥା ରହିଛି। ହେନ୍ତା ଗ୍ରାହକ ମୂଲ୍ୟ ସୂଚକାଙ୍କ ଅନୁସାରେ ମହଙ୍ଗା ରିଲିଫ୍ ବିଲ୍ ଆଧାର କରାଯିବା। ଚାକିରିନୁ ଅବସର ଗ୍ରହଣ ସମୟଥି କର୍ମଚାରୀଙ୍କୁ ଗ୍ରାଚୁଇଟି ବାହାରେ ଏକମୁସ୍ତ ଦେୟ ପ୍ରଦାନ କରାଯିବା। ଇ ପେନ୍ସନ୍ ଯୋଜନା ଅନୁସାରେ ପୂର୍ବତଟ ରେଳପଥ ସମ୍ବଲପୁର ରେଳମଣ୍ଡଳର ପାଖାପାଖି 4,300 କର୍ମଚାରୀ ଉପକୃତ ହେବେ ବୋଲି ଶ୍ରୀ ସିଂ କହିଛନ୍। ରାଜ୍ୟସଭା ଉପନିର୍ବାଚନଥି ନିର୍ଦ୍ୱନ୍ଦ୍ୱଥି ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀ ମମତା ମହାନ୍ତ। 300 ୟୁନିଟ୍ ତକ ମାହାଲିଆ ବିଜୁଳି ଯୋଗାଣ ନେଇକରି ଏହାଦେତକ ନାଇଁ ହୋଇ କେନ୍ସି ଘୋଷଣା କହିଲେ ଶକ୍ତିମନ୍ତ୍ରୀ। ସାରା ରାଇଜେ ଉଷ୍ଣାକି ଆର୍ ଭକ୍ତିର ସହିତ ପାଳନ କରାଯାଉଛେ ନନ୍ଦୋତ୍ସବ। ଆଉ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଲାଗି ଆଜି ବାହାରିଲା ଲଗନ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।